ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ନିଜର ସଂସ୍କୃତିକେ ନେଇକରି ଗର୍ବ କଲେ ଦେଶ ଆଖେ ବଢ଼ିପାରସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଗଲାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଥି ଦେଶବାସୀଙ୍କୁ ସମ୍ବୋଧିତ କରିକରି ପ୍ରଧାନମନ୍ତ୍ରୀ ସାର୍ବଜନୀନ କଳା ଉପରେ ଅତକା କାମ କରବାରକେ କଳା ଓ ସଂସ୍କୃତି ପ୍ରେମୀମାନଙ୍କୁ ପରାମର୍ଶ ଦେଇଛନ୍। ତାଙ୍କର ସମ୍ବୋଧନଥି ଦେଶର କଳା ସଂସ୍କୃତିର ଲାଗି ନିଆଯାଇଥିବାର ପଦକ୍ଷେପ ପବ୍ଲିକ୍ ଆର୍ଟ ଅଫ୍ ଇଣ୍ଡିଆ ପରି ଯୋଜନା ବାବଦେ ପ୍ରଧାନମନ୍ତ୍ରୀ କହିଛନ୍। ହସ୍ତତନ୍ତକେ ଆଗକେ ବଢ଼ାବାର ଲାଗି ଦେଶର ଭିନ୍ ଭିନ୍ ଜାଗାନୁ ହସ୍ତତନ୍ତ କାରିଗରମାନଙ୍କର କାମର ପ୍ରଶଂସା କରବାର ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣଥି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ କଥା କହିଛନ୍। ଆଇବା ଅଗଷ୍ଟ ମାସର 7 ତାରିଖ ଜାତୀୟ ହସ୍ତତନ୍ତ ଦିବସ ପାଳନ ହେବାରକେ ଯାଉଥିବାର ବେଳେ ନିଜର ଇଲାକାର ସାମାନକେ ସାମାଜିକ ଗଣମାଧ୍ୟମଥି ହ୍ୟାସ୍ଟ୍ୟାଗ୍ ମାଇ ପ୍ରଡକ୍ଟ ମାଇ ପ୍ରାଇଡ୍ ସାଙ୍ଗେ ଅପଲୋଡ଼ କରବାରକେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍। କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ଗଲାକାଲି ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ର ସମୀକ୍ଷା କରିଛନ୍। ଏମ୍ସିଏଲ୍ର ବୁର୍ଲା ମୁଖ୍ୟାଳୟଠାରେ ଗୋଟିଏ ସମୀକ୍ଷା ବୈଠକଥି ମନ୍ତ୍ରୀ କମ୍ପାନୀର କୋଇଲା ଉତ୍ପାଦନ ଆଉ ଅଭିବୃଦ୍ଧି ବାବଦେ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଏହି ଅବସରରେ ଏମ୍ସିଏଲ୍ ଆଉ ରାଜ୍ୟ ସରକାରଙ୍କ ଭିତରେ 4 ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା। ଏଥି ସମ୍ଭଲପୁର ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ସ୍କୁଲ୍ମାନଙ୍କେ 500 ଡିଜିଟାଲ୍ କ୍ଲାସରୁମ୍ ତିଆରି କରାଯିବା। ଏଥିଲାଗି 17,00,000 ଟଙ୍କା ଖର୍ଚ୍ଚ କରାଯିବା। ହେନ୍ତା ଝାରସୁଗୁଡ଼ା ଜିଲ୍ଲାର 30 ସ୍କୁଲ୍ନୁ ବିଜ୍ଞାନ ଏସ୍ଟିଇଏମ୍ ସଲ୍ୟୁସନ୍ ପ୍ରକଳ୍ପ ଲାଗି ବିଲ୍ ଏମ୍ସିଏଲ୍ ସାହାଯ୍ୟ କରବା ବୋଲି ଜଣାପଡ଼ିଛି। ଦେଶେ ପଞ୍ଜୀକରଣ ହୋଇଥିବା ଷ୍ଟାର୍ଟଅପ୍ ସଂଖ୍ୟା 1,40,000 ବଢ଼ିଛେ ବୋଲି ବାଣିଜ୍ୟ ଆଉ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ରାଜ୍ୟସଭାତି କହିଛନ୍। ମହାରାଷ୍ଟ୍ରନୁ ସବୁଠାରୁ ଜହ 25,044 ଷ୍ଟାର୍ଟଅପ୍ ରହିଛି। ଦେଶେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କେ ତହକାବାର ଲାଗି ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ଉଦ୍ଭାବନ ଆଉ ଷ୍ଟାର୍ଟଅପ୍କେ ବଢ଼ାବା ଲାଗି କେନ୍ଦ୍ର ସରକାର 2016 ଜାନୁଆରୀ 16 ତାରିଖ ଦିନ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଆରମ୍ଭ କରିଥିଲେ। ଏତା ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ବି ୱେ ଏହେଟ୍ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ ଗୋଟିଏ ଲିଖିତ ଉତ୍ତରଥି କହିଛନ୍। ହସ୍ତତନ୍ତ କ୍ଷେତ୍ରରୁ ସନ୍ଥ କବୀର ପୁରସ୍କାର ପାଇଥିବାର ଓଡ଼ିଶାର ବୁଣାକାରମାନଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍। ଏ ସମ୍ମାନ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତକେ ଲୋକପ୍ରିୟ କରବାର ସହିତ ଜାତୀୟ ସ୍ତରନୁ ଓଡ଼ିଶାର ନାଁକେ ଆହୁରି ଉଜ୍ଜଲ କରବା ବୋଲି ସେ କହିଛନ୍। ଇନୁ ଜଣାଇ ଦିଆଯାଇପାରେ ଯେ ବରଗଡ଼ର ରାମକୃଷ୍ଣ ମେହେର ଆର୍ ହରିଲାଲ ମେହେରଙ୍କୁ 2023 ବଛର ଲାଗି ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଲାଗି ମନୋନୀତ କରାଯାଇଛି। ହେନ୍ତା ସୋନପୁରର ରସାନନ୍ଦ ମେହେର ଉତ୍ତମ କୁମାର ମେହେର ଆର୍ ଡିଜାଇନର ଶ୍ୟାମସୁନ୍ଦର ମେହେରଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ଲାଗି ବଛାଯାଇଛି। ଦେଶେ ଇ ବଛର ଚଲତି ଜୁଲାଇ ମାସର 26 ତକ 5 ଅତକା ଆୟକର ରିଟର୍ଣ୍ଣ ଦାଖଲ କରିଛନ୍। ଗଲା ବଛରନୁ 8% ଅତକା ଆୟକର ରିଟର୍ଣ୍ଣ ଦାଖଲ ହୋଇଛି। 5 ଲୋକ ଇ ଫାଇଲିଂ ଜରିଆ ସେମାନଙ୍କର ରିଟର୍ଣ୍ଣ ଦାଖଲ କରିଛନ୍। ଇ ମାସ ଗଲା 26 ଦିନ ଗୋଟେ ଦିନେ 2.8 ନିୟୁତନୁ ଅତକା ଆୟକର ରିଟର୍ଣ୍ଣ ଦାଖଲ ହୋଇଥିବାର ଆୟକର ବିଭାଗ ତରଫୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ରାଜ୍ୟପାଳଙ୍କର ପ୍ରମୁଖ ସଚିବ ଆଉ ଆଇଏଏସ୍ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍। ସେ ଆଘରବାଗିର ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଭିଲ୍ ତୁଲାବେ। ହେନ୍ତା କେନ୍ଦ୍ରୀୟ ଡେପୁଟେସନ୍ ଫିର୍ବାର ଉତ୍ତରୁ ଆଇଏଏସ୍ ଅଧିକାରୀ ଏନ୍ବିଏସ୍ ରାଜପୁତଙ୍କୁ ରାଜ୍ୟପାଳଙ୍କର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ହୀରାକୁଦ ଜଲଭଣ୍ଡାର ଜଲସ୍ତର ଆଜି ସକାଳର 6:617 ରହିଛି। ଏ ସମୟଥି ଫି ସେକେଣ୍ଡଥି ଜଲଭଣ୍ଡାରକେ 2,57,055 ଘନଫୁଟ ଫାଇନ୍ ଆସୁଛି। ଜଲଭଣ୍ଡାରନୁ 20 ଗେଟ୍ ପାୱାର ଚ୍ୟାନେଲ ଆର୍ କେନାଲ ଜରିଆ ଫି ସେକେଣ୍ଡଥି 3,08,760 ଘନଫୁଟ ପାଇନ୍ ଛଡ଼ାଯାଉଛି। ଇନୁ ଜଣାଇ ଦିଆଯାଇପାରେ ଯେ ଗଲାକାଲି ହୀରାକୁଦ ଜଲଭଣ୍ଡାରନୁ ପହଲା କରି ଇ ବଛରର ବଢ଼ି ପାଇନ୍ ନିଷ୍କାସନ ଲାଗି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଉତ୍ତର ବଙ୍ଗୋପସାଗର ଆର୍ ଇତାର ଆଖରପାଖର ଇଲାକାନୁ ଗୋଟିଏ ଲଘୁଚାପର ବଲେ ଆଜି ପଶ୍ଚିମ ଓଡ଼ିଶାର ବରଗଡ଼ ବଲାଙ୍ଗୀର ନୂଆପଡ଼ା ସହିତ ରାଜ୍ୟର 14 ଜିଲ୍ଲାର ଗୋଟିଏ ଯୋଡ଼େ ଜାଗାନୁ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 31 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଇଲାକାନ ଜବର ବର୍ଷା ହୋଇପାରେ। ଏଥିଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ତରଫୁ ବିଲ୍ ସବୁ ଜିଲ୍ଲା ପ୍ରଶାସନକେ ସତର୍କ କରାଯାଇଛି। କଳାହାଣ୍ଡି ବ୍ୟାଡ୍ମିଣ୍ଟନ ଆସୋସିଏସନ୍ ଆଉ ଜିଲ୍ଲା ପ୍ରଶାସନ ତରଫୁ ଭବାନୀପାଟଣାଠାରେ ଜିଲ୍ଲା ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ ମୂଲ ହୋଇଛି। ଏଥି ଜିଲ୍ଲାର ଭିନ୍ ଭିନ୍ ବ୍ଲକ୍ନୁ 160 ଅତକା ପ୍ରତିଯୋଗୀ ଭାଗ ନେଇଛନ୍। ଉଦ୍ଘାଟନୀ ଉତ୍ସବଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ବାନ୍ ଆର୍ ଅଲଗା ଶ୍ୟାମସୁଜନମାନେ କୁନୁଆ ଭାବେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ତେଜାଗୋଲା ପ୍ରାଥମିକ ବିଦ୍ୟାଳୟର ତିଥି ଭୋଜନ ଦିବସ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ପ୍ରଧାନ ଶିକ୍ଷକ ଲମ୍ବୋଦର ପ୍ରଧାନ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା ଆର୍ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।